ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବିଭିନ୍ନ ସରକାରୀ ବିଭାଗ ଓ ସଂସ୍ଥାରେ ନବନିଯୁକ୍ତ 61,000 ଅଧିକ ଯୁବବର୍ଗଙ୍କୁ ଆଜି ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ। 77ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ହେବ ଦେଶର ସାଂସ୍କୃତିକ ଓ ସାମରିକ ଐତିହ୍ୟର ଅନନ୍ୟ ପ୍ରଦର୍ଶନୀ। ରାଷ୍ଟ୍ରପତି ଭବନରେ 50,000 ପାଣ୍ଡୁଲିପି ସମ୍ବଳିତ ଗ୍ରନ୍ଥ କୁଟୀର ଉଦ୍ଘାଟିତ। ପାକିସ୍ତାନରେ ଏକ ବିବାହ ଭୋଜିରେ ଆତ୍ମଘାତୀ ବିସ୍ଫୋରଣରେ 7 ଜଣ ମୃତ, 25 ଆହତ। ଏବଂ ମହିଳା ପ୍ରିମିୟର ଲିଗ୍ କ୍ରିକେଟରେ ଆଜି ଅନୁଷ୍ଠିତ ହେବ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆଭାସୀ ମାଧ୍ୟମରେ 18 ରୋଜଗାର ମେଳାରେ ବିଭିନ୍ନ ସରକାରୀ ବିଭାଗ ଏବଂ ସଂସ୍ଥା ପାଇଁ ନୂତନ ଭାବେ ନିଯୁକ୍ତି ପାଇଥିବା 61,000 ଉର୍ଦ୍ଧ୍ୱ ଯୁବବର୍ଗଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ଏହି ଅବସରରେ ସେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ଦେଶର 45 ସ୍ଥାନରେ ଏହି ରୋଜଗାର ମେଳା ଆୟୋଜନ କରାଯାଇଛି। ନୂତନ ଭାବେ ନିଯୁକ୍ତି ପାଇଥିବା ପ୍ରାର୍ଥୀମାନେ ଗୃହ ବିଭାଗ, ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ, ଆର୍ଥିକ ସେବା ବିଭାଗ, ଉଚ୍ଚଶିକ୍ଷା ବିଭାଗ ଏବଂ ଅନ୍ୟାନ୍ୟ ବିଭାଗରେ ନିଯୁକ୍ତି ପାଇବେ। ରୋଜଗାର ମେଳା ହେଉଛି ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ ଏବଂ ଦେଶରେ ନିଯୁକ୍ତି ସୃଷ୍ଟି କରିବା ଏହା ଲକ୍ଷ୍ୟ ରହିଛି। ଏହି ପଦକ୍ଷେପ ଆରମ୍ଭ ହେବା ପରଠାରୁ ରୋଜଗାର ମେଳା ମାଧ୍ୟମରେ 11,00,000 ଅଧିକ ଯୁବବର୍ଗଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯାଇସାରିଛି। ପଶ୍ଚିମବଙ୍ଗରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆଗେଇ ଚାଲିଥିବା ବେଳେ ଶୁଣାଣି ପର୍ଯ୍ୟାୟରେ କୌଣସି ପ୍ରକାରର ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ ତୁରନ୍ତ ଏତଲା ଦାୟର ଲାଗି ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶନାମାରେ କୁହାଯାଇଛି, ଆବଶ୍ୟକ ପଡ଼ିଲେ ଏସ୍ଆଇଆର୍ ଶୁଣାଣି ପ୍ରକ୍ରିୟାକୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯିବ। ଗତ 19 ତାରିଖରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀକୁ ଆଧାର କରି ପଶ୍ଚିମବଙ୍ଗ ମୁଖ୍ୟ ନିର୍ବାଚନ ଅଧିକାରୀ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି। ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଏକ ପତ୍ର ମାଧ୍ୟମରେ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ଯଦି ଏସ୍ଆଇଆର୍ ପ୍ରକ୍ରିୟାର ଶୁଣାଣି କେନ୍ଦ୍ର କିମ୍ବା ସମ୍ପର୍କିତ ସରକାରୀ କାର୍ଯ୍ୟାଳୟରେ କୌଣସି ପ୍ରକାରର ଭୟ, ଆକ୍ରମଣ କିମ୍ବା ବେଆଇନ କାର୍ଯ୍ୟକଳାପ ଦୃଷ୍ଟିକୁ ଆସେ, ତେବେ କାଳବିଳମ୍ବ ନ କରି ସ୍ଥାନୀୟ ଥାନାରେ ଏତଲା ଦାୟର କରାଯିବ। ସେହି ଏତଲାର ଏକ କପି ପୁଲିସ୍ ଅଧୀକ୍ଷକ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟକୁ ପଠାଇବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ପତ୍ରରେ କୁହାଯାଇଛି, କୌଣସି ପ୍ରକାର ବେଆଇନ ପରିସ୍ଥିତି ଉପୁଜିଲେ ସମ୍ପୃକ୍ତ କେନ୍ଦ୍ରରେ ଶୁଣାଣି ପ୍ରକ୍ରିୟାକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରଖାଯିବ। ଆସନ୍ତା 26 ତାରିଖ ସୋମବାର 77ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ହେବାକୁ ଥିବା ପରେଡ୍ ଲାଗି ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଚାଲିଛି। ପରେଡ୍ରେ ଦେଶର ସାଂସ୍କୃତିକ ଓ ସାମରିକ ଐତିହ୍ୟର ଅନନ୍ୟ ପ୍ରଦର୍ଶନୀ ଅନୁଷ୍ଠିତ ହେବ। ସୁରକ୍ଷା ବଳର ବିଭିନ୍ନ କଣ୍ଟିଜେଣ୍ଟ ପକ୍ଷରୁ ମାର୍ଚିଂ ସହ ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ଼ଗୁଡ଼ିକ କର୍ତ୍ତବ୍ୟ ପଥରେ ସେମାନଙ୍କ ସାଂସ୍କୃତିକ ବିବିଧତାର ଦୃଢ଼ତା ପ୍ରଦର୍ଶନ କରିବେ। ଗତକାଲି ବର୍ଷା ସତ୍ତ୍ୱେ କର୍ତ୍ତବ୍ୟ ପଥରେ ପରେଡ୍ର ସମ୍ପୂର୍ଣ୍ଣ ଅଭ୍ୟାସ ପ୍ରଦର୍ଶନ କରାଯାଇଥିଲା। ଗଣମାଧ୍ୟମକୁ ସୂଚନା ଦେଇ ଚିଫ୍ ଅଫ୍ ଷ୍ଟାଫ୍ ମେଜର ଜେନେରାଲ୍ ନବରାଜ ଧିନ୍ଲୋ କହିଛନ୍ତି, ଚଳିତ ସାଧାରଣତନ୍ତ୍ର ଦିବସରେ ଭାରତୀୟ ସେନା ପକ୍ଷରୁ ଅପରେସନ୍ ସିନ୍ଦୁରରେ ବିଜୟବାର୍ତ୍ତା ବହନ କରୁଥିବା ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ସହ ଏଥିରେ ତିନି ସେନାର ମିଳିତ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ଝଲକ ପ୍ରଦର୍ଶନ କରାଯିବ। ସେ କହିଛନ୍ତି, ଭାରତୀୟ ସେନା ଏହି ପ୍ରଦର୍ଶନୀ ଜରିଆରେ ଯୁଦ୍ଧ ଟ୍ୟାଙ୍କ, କ୍ଷେପଣାସ୍ତ୍ର ବ୍ୟବସ୍ଥା, ଡ୍ରୋନ୍ ଏବଂ ସାମରିକ ମଞ୍ଚ ଉପସ୍ଥାପନ କରିବ। ଲେଫ୍ଟନାଣ୍ଟ ଜେନେରାଲ୍ ଭବନୀଶ କୁମାର ଚତୁର୍ଥ ଥର ଲାଗି ସେନା ପରେଡ୍ର ନେତୃତ୍ୱ ନେବେ। ସେ କହିଛନ୍ତି, ଏହି ପରେଡ୍ରେ ସେନାର 6,050 ଜଣ ଯବାନ ଓ କର୍ମଚାରୀ ଅଂଶଗ୍ରହଣ କରିବେ। ପ୍ରଥମ ଥର ଲାଗି ପରେଡ୍ରେ ଲଦାଖ ସ୍କାଉଟ୍ସ ଓ ଶକ୍ତିବାନ ରେଜିମେଣ୍ଟ ଅଂଶଗ୍ରହଣ କରିବେ ବୋଲି ସେ କହିଛନ୍ତି।
परेड करीब 90 मिनट की होगी, ये 10:30 बजे सुबह आरंभ होगी और रायसीना हिल विजय चौक से होती हुई कर्तव्य पथ पे जाएगी और वहां से इंडिया गेट तिलक मार्ग होती हुई लाल किले तक जाएगी। माननीय राष्ट्रपति महोदय परेड की सलामी लेंगी, उनके आगमन पर राष्ट्रगान के दौरान 21 तोपों की सलामी दी जाएगी। इस साल परेड के चीफ गेस्ट हैं यूरोपियन काउंसिल के प्रेसिडेंट His Excellency Antonio Luis Santos de Costa और European Commission के President Her Excellency Miss Ursula von der Leyen। European Union का दस्ता एक कर्नल रैंक के अधिकारी लीड करेंगे और उनके साथ 4 ध्वज लेकर फ्लैग बेरर। इस वर्ष परेड के आर्मी दस्ते एक रणभूरी व्यू रचना यानी कि बैटल एरे में कर्तव्य पथ से निकलेंगे।
ଏୟାର କମାଣ୍ଡର ମନୀଷ ସବରୱାଲ କହିଛନ୍ତି, ପ୍ରଜ୍ଞାପନ ମେଢ଼ରେ ଅପରେସନ୍ ସିନ୍ଦୁର ସମ୍ପର୍କିତ ସୁଖୋଇ 30 ବିମାନରୁ ବ୍ରହ୍ମସ୍ କ୍ଷେପଣାସ୍ତ୍ର ଉତ୍କ୍ଷେପଣର ପ୍ରତୀକାତ୍ମକ ପ୍ରଦର୍ଶନ କରାଯିବ। ଏହା ପାକିସ୍ତାନ ବିମାନଘାଟିଗୁଡ଼ିକୁ ଅପରେସନ୍ ସିନ୍ଦୁର ସମୟରେ ଧ୍ୱଂସ କରିଥିଲା। 77ତମ ସାଧାରଣତନ୍ତ୍ର ଦିବସ ଦିନ ଲୋକମାନେ ଯେଭଳି ସହଜରେ କର୍ତ୍ତବ୍ୟ ପଥରେ ପହଞ୍ଚପାରିବେ ସେଥିଲାଗି ଦିଲ୍ଲୀ ମେଟ୍ରୋର ସମସ୍ତ ରୁଟ୍ରେ 3:30 ସମୟରୁ ସେବା ଆରମ୍ଭ କରାଯିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି ରାଷ୍ଟ୍ରପତି ଭବନରେ ଗ୍ରନ୍ଥ କୁଟୀର ଉଦ୍ଘାଟନ କରିଛନ୍ତି। ଏହି କୁଟୀରରେ ପ୍ରାୟ 50,000 ପାଣ୍ଡୁଲିପି ରହିଥିବାବେଳେ 11ଟି ଭାରତୀୟ ଭାଷାର 2,300 ପୁସ୍ତକ ରହିଛି। ସେହିସବୁ ପୁସ୍ତକ ମଧ୍ୟରେ ପୁରାତନ ପୌରାଣିକ ପୁସ୍ତକଠାରୁ ଆରମ୍ଭ କରି ଦର୍ଶନତତ୍ତ୍ୱ, ଭାଷା ବିଜ୍ଞାନ, ଇତିହାସ, ପ୍ରଶାସନ ବିଜ୍ଞାନ ଏବଂ ଭକ୍ତି ସାହିତ୍ୟ ସମ୍ବଳିତ ପୁସ୍ତକ ରହିଛି। ଗ୍ରନ୍ଥକୁଟୀରରେ 11ଟି ଭାରତୀୟ ଭାଷାରେ ପ୍ରସ୍ତୁତ ଦେଶର ସମ୍ଭିଧାନର ପ୍ରତିଲିପି ମଧ୍ୟ ରଖାଯାଇଛି। ଗ୍ରନ୍ଥକୁଟୀରର ଉଦ୍ଦେଶ୍ୟ ହେଉଛି ଦେଶବାସୀଙ୍କ ମଧ୍ୟରେ ଭାରତର ଅମୂଲ୍ୟ ସାଂସ୍କୃତିକ ଭାଷା ସାହିତ୍ୟର ଐତିହ୍ୟକୁ ପ୍ରସାର କରିବା। ଏହି ଅବସରରେ ସମ୍ବୋଧନ କରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ଦେଶର ଅନନ୍ୟ ଭାଷାଗୁଡ଼ିକର ଶ୍ରେଷ୍ଠ କୃତିଗୁଡ଼ିକୁ ସଂଗ୍ରହ କରି ସ୍ଥାନିତ କରିବା ହେଉଛି ଗ୍ରନ୍ଥକୁଟୀରର ଉଦ୍ଦେଶ୍ୟ। ରାଷ୍ଟ୍ରପତି କହିଛନ୍ତି, ଆଧୁନିକ ଭାରତୀୟ ଭାଷାଗୁଡ଼ିକର ବିକାଶ ଦିଗରେ ଏହି ଗ୍ରନ୍ଥଗୁଡ଼ିକର ଅନନ୍ୟ ଭୂମିକା ରହିଛି। ସେ କହିଛନ୍ତି, ବିଭିନ୍ନ ଭାରତୀୟ ଭାଷାରେ ବିଜ୍ଞାନ, ଯୋଗ, ଆୟୁର୍ବେଦ ଏବଂ ସାହିତ୍ୟ ଶତାବ୍ଦୀ ଶତାବ୍ଦୀ ଧରି ବିଶ୍ୱକୁ ଦିଗ୍ଦର୍ଶନ ଦେଇଆସିଛି। ଦେଶର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅନ୍ତତଃପକ୍ଷେ ଗୋଟିଏ ଭାରତୀୟ ଭାଷାକୁ ସ୍ଥାନିତ କରିବା ଉପରେ ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି। ପାକିସ୍ତାନର ଖାଇବର ପଖତୁଆ ଅଞ୍ଚଳରେ ଗତ ରାତିରେ ବିସ୍ଫୋରଣ ଘଟି 7 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 25 ଜଣ ଗୁରୁତର ଆହତ ହୋଇଛନ୍ତି। ସେଠାକାର ଜଣେ ଶାନ୍ତି କମିଟି ସଦସ୍ୟଙ୍କ ବାସଭବନରେ ବିବାହ ଉତ୍ସବ ସମୟରେ ଆତ୍ମଘାତୀ ବିସ୍ଫୋରଣ ଯୋଗୁଁ ଏଭଳି ଘଟିଥିବା କୁହାଯାଇଛି। ସ୍ଥାନୀୟ ପୁଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଶାନ୍ତି କମିଟିର ମୁଖ୍ୟ ନୁର୍ ଆଲମ ମେହସୁଦଙ୍କ ବାସଭବନରେ ଆକ୍ରମଣ କରାଯାଇଥିଲା। ଅତିଥିମାନେ ନୃତ୍ୟ କରୁଥିବା ସମୟରେ ଆତ୍ମଘାତୀ ବିସ୍ଫୋରଣରେ ସମ୍ପୃକ୍ତ ବାସଗୃହର ଛାତ ଭୁଶୁଡ଼ି ପଡ଼ିଥିଲା, ଫଳରେ ଲୋକମାନେ ଛାତ ତଳେ ଚାପି ହୋଇଯାଇଥିଲେ। ଏହି ବିସ୍ଫୋରଣରେ ଅନ୍ୟ ଜଣେ ଶାନ୍ତି କମିଟି ନେତା ୱାହିଦୁଲ୍ଲା ମେହସୁଦଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀଙ୍କ ସକ୍ରିୟ ଶାସନ ଏବଂ ସମୟୋଚିତ କାର୍ଯ୍ୟାନ୍ୱୟନ ପ୍ରମୁଖ ମଞ୍ଚ ପ୍ରଗତି ଏହାର 50ତମ ବୈଠକର ସଫଳ ପରିଚାଳନା କରିଛି। 2015ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଏହାର ଶୁଭାରମ୍ଭ ହେବା ପରଠାରୁ ପ୍ରଗତି ମଞ୍ଚରେ ପ୍ରଧାନମନ୍ତ୍ରୀ ସ୍ତରୀୟ ସମୀକ୍ଷା ମାଧ୍ୟମରେ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପରେ ଦେଖାଦେଉଥିବା ସମସ୍ୟାଗୁଡ଼ିକର ବାସ୍ତବ ସମୟ ତଦାରଖ ଏବଂ ସମାଧାନ କରି ସଫଳତା ହାସଲ କରାଯାଇପାରିଛି। ଆଜି ଆସନ୍ତୁ ଏହି ବିଶେଷ ଶୃଙ୍ଖଳାରେ ଜାଣିବା ଛତିଶଗଡ଼ର 30 ନମ୍ବର ଜାତୀୟ ରାଜପଥର ରାୟପୁର କୋଡ଼େବୋର୍ଡ ଖଣ୍ଡର 4 ଲେନ୍ ସମ୍ପର୍କରେ। କେନ୍ଦ୍ରୀୟ ଛତିଶଗଡ଼ର 30 ନମ୍ବର ଜାତୀୟ ରାଜପଥ 43 କିଲୋମିଟର ଲମ୍ବ ରାୟପୁର କୋଡ଼େବୋର୍ଡ ଅଂଶକୁ 4 ଲେନ୍ ବିଶିଷ୍ଟ କରିବା ଆଧୁନିକ ସଡ଼କ ନିର୍ମାଣର ପ୍ରତୀକ ଥିଲା। ଜାତୀୟ ରାଜପଥ ବିକାଶ କାର୍ଯ୍ୟକ୍ରମ ଅଧୀନରେ ଏନ୍ଏଚ୍ଏଆଇ ପକ୍ଷରୁ ଏହି ପ୍ରକଳ୍ପ ଆରମ୍ଭ କରାଯାଇଥିଲା। 2016 ସେପ୍ଟେମ୍ବର ମାସରେ 987.88 କୋଟି ଟଙ୍କା ବ୍ୟୟବରାଦ ମଧ୍ୟ କରାଯାଇଥିଲା। ତେବେ ପ୍ରକଳ୍ପ କାର୍ଯ୍ୟକାରୀ କରିବା ସମୟରେ ଆନୁଷଙ୍ଗିକ ସାମଗ୍ରୀ ଯୋଗାଣରେ ସମସ୍ୟା ସହ ଆନ୍ତଃ ମନ୍ତ୍ରଣାଳୟ ସମନ୍ୱୟର ଅଭାବ ଯୋଗୁଁ ନିର୍ମାଣ କାର୍ଯ୍ୟ ବିଳମ୍ବିତ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରଗତି ମଞ୍ଚରେ 2023 ଫେବୃୟାରୀରେ ଏହାର ସମୀକ୍ଷା କରାଯାଇଥିଲା। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ସମେତ ଶକ୍ତି ଓ ପ୍ରତିରକ୍ଷା ମନ୍ତ୍ରଣାଳୟ, ଏନ୍ଟିପିସି, ଡିଆର୍ଡିଓ ଓ ରାଜ୍ୟ ସରକାରଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା, ଫଳରେ ସେହି ବର୍ଷ ଜୁନ୍ 20 ତାରିଖ ଦିନ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିଲା। ପ୍ରଗତି ମଞ୍ଚ ଏହି ପ୍ରକଳ୍ପରେ ଦେଖାଦେଇଥିବା ସମସ୍ୟାଗୁଡ଼ିକର ସମାଧାନ କରି ଉନ୍ନତ ଭିତ୍ତିଭୂମି ସ୍ଥାପନ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ରେ ଅଙ୍କ ତାଲିକାର ଶୀର୍ଷରେ ଥିବା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଚତୁର୍ଥ ସ୍ଥାନରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଆଜି ସନ୍ଧ୍ୟାରେ ଭଦୋଦରାଠାରେ ମ୍ୟାଚ୍ ଅନୁଷ୍ଠିତ ହେବ। 7:30 ସମୟରେ ମ୍ୟାଚ୍ ଆରମ୍ଭ ହେବ। ପୂର୍ବତନ ଚମ୍ପିୟନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ନେତୃତ୍ୱ ନେଉଥିବା ସ୍କୃତି ମନ୍ଧାନା ଦଳର ଆଜି କ୍ରମାଗତ 6ଷ୍ଠ ବିଜୟ ହାସଲ କରିବା ଲାଗି ଉଦ୍ୟମ କରିବେ। ରାୟପୁରଠାରେ ଗତକାଲି ଅନୁଷ୍ଠିତ ଦ୍ୱିତୀୟ T20 କ୍ରିକେଟ୍ ମ୍ୟାଚ୍ରେ ଭାରତ 7 ୱିକେଟ୍ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ହାସଲ ପରେ ଭାରତ 5ଟିକିଆ T20 ସିରିଜ୍ରେ 2-0 ଅଗ୍ରଣୀ ରହିଛି। 209 ରନ୍ ବିଜୟ ଲକ୍ଷ୍ୟର ପିଛା କରି ଭାରତ 15 ଓଭର 2ଟି ବଲ୍ରେ 3 ୱିକେଟ୍ ହରାଇ ଆବଶ୍ୟକ ସ୍କୋର କରିଥିଲା। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍ ବିନିମୟରେ 208 ରନ୍ ସ୍କୋର କରିଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ବିଭିନ୍ନ ସରକାରୀ ବିଭାଗ ଓ ସଂସ୍ଥାରେ ନବନିଯୁକ୍ତ 61,000ରୁ ଅଧିକ ଯୁବବର୍ଗଙ୍କୁ ଆଜି ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ। 77ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ହେବ ଦେଶର ସାଂସ୍କୃତିକ ଓ ସାମରିକ ଐତିହ୍ୟର ଅନନ୍ୟ ପ୍ରଦର୍ଶନୀ। ରାଷ୍ଟ୍ରପତି ଭବନରେ 50,000 ପାଣ୍ଡୁଲିପି ସମ୍ବଳିତ ଗ୍ରନ୍ଥକୁଟୀର ଉଦ୍ଘାଟିତ। ପାକିସ୍ତାନ ଏକ ବିବାହ ଭୋଜିରେ ଆତ୍ମଘାତୀ ବିସ୍ଫୋରଣରେ 7 ଜଣ ମୃତ, 25 ଆହତ। ଏବଂ ମହିଳା ପ୍ରିମିୟର ଲିଗ୍ କ୍ରିକେଟରେ ଆଜି ଅନୁଷ୍ଠିତ ହେବ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ। ସମ୍ବାଦ ଶେଷ ହେଲା।